ఇక్కడైన చక్షుష చ ఏవం మనా కించిత్ రవసం కోపిత దధానవు ଦେଖିବାକୁ ପାଇଲେ ଶୁକ୍ରଣବାର ସେହି ଦ୍ୱାରପାଳ ଦେହ ମଧୁମତ ଭ୍ରମରବେଷ୍ଟିତ ବନମାଳ ଦ୍ୱାରା ଅଳଙ୍କୃତ ଏହି ମାଳା ସେମାନଙ୍କର ନୀଳବର୍ଣ୍ଣ ବାହୁ ଚତୁଷ୍ଟୟ ମଧ୍ୟରେ ବିନଷ୍ଟ ହୋଇ ରହିଅଛି। ସେମାନଙ୍କର କୁଟିଳ ଭୃଭଙ୍ଗୀ ଉତ୍ଫୁଲ୍ଲ ନାସପୁଟ ଏବଂ ଆରକ୍ତ ଲୋଚନ ଦ୍ୱାରା ଦୁଇ ଜଣଙ୍କର ବଦନମଣ୍ଡଳ କିଞ୍ଚିତ୍ କ୍ଷୁବ୍ଧ ବୋଲି ମୁନିଗଣ ଦେଖିବାକୁ ପାଇଲେ। ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି, ସେମାନେ ପରିଧାନ କରିଥିବା ଫୁଲମାଳା ଭ୍ରମରମାନଙ୍କୁ ଆକୃଷ୍ଟ କରୁଥିଲା, କାରଣ ତାହା ସତ୍ୟ ପ୍ରସ୍ଫୁଟିତ ଫୁଲର ମାଳା ଥିଲା। ବୈକୁଣ୍ଠ ଲୋକରେ ସବୁକିଛି ସଦ୍ୟ ତାଜା ନୂତନ ଓ ଦିବ୍ୟ। ବୈକୁଣ୍ଠ ଧାମର ଅଧିବାସୀମାନଙ୍କର ଶରୀର ବର୍ଣ୍ଣ ନୀଳବର୍ଣ୍ଣ ଏବଂ ସମସ୍ତେ ନାରାୟଣଙ୍କ ସଦୃଶ ଚତୁର୍ଭୁଜଧାରୀ। ତେଣୁ ଯେଉଁ ସପ୍ତମ ଦ୍ୱାରରେ ଦ୍ୱାରପାଳ ଦୁଇ ଜଣ ଜଗିଥିଲେ, ଗଦା ଧାରଣ କରିଥିଲେ, ଶଙ୍ଖଚକ୍ର ଗଦା ପଦ୍ମ ଏସବୁ ଧାରଣ କରିଛନ୍ତି। କିନ୍ତୁ ଗଦା ବିଷୟରେ ଉଲ୍ଲେଖ କରାଯାଇଛି କାହିଁକି ନା, ଗଦା ଦ୍ୱାରା ସେ ତାଙ୍କୁ ନିଷେଧ କରିବେ, ତୁମେ ଯାଇପାରିବ ନାହିଁ, ନିଷେଧ କରିବେ। ତେଣୁ ଆଉ କ'ଣ ଦେଖୁଛନ୍ତି ଚାରିକୁମାର ନା, ମତ ଦ୍ୱିରେବ ବନମାଳୀ କୟା ନିବିଧୌ, କଣ୍ଠ ଦେଶରେ ଯେଉଁ ଫୁଲମାଳ ଧାରଣ କରିଛନ୍ତି, ଫୁଲମାଳ ସଜ ଫୁଲମାଳ, ଯେଉଁଥିପାଇଁ କି ଭ୍ରମରମାନେ ଦ୍ୱିରେବ ମତ ପାଗଳ ହୋଇଯାଉଛନ୍ତି। ଭ୍ରମରମାନେ ଭ୍ରମର ଯେଉଁ ରହିଛନ୍ତି, ଇ ଗୋଟିଏ ଗୋଟିଏ ଇନ୍ଦ୍ରିୟ ଗୋଟିଏ ଗୋଟିଏ ଜୀବର ପ୍ରବଳ ହୋଇଥିବା ହେତୁ ସେମାନେ ମୃତ୍ୟୁବରଣ କରନ୍ତି। ଭାଗବତ ମେକାସ୍କନ୍ଧ 17 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 18 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ, ଉରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ଇବ ପଞ୍ଚମୀରେ ପଞ୍ଚ ଏକ ପ୍ରମାଦି ସ କଥଂ ନ ହନ୍ୟତେ ଯ ସେବତୀ ପଞ୍ଚମୀରେ ପଞ୍ଚ। ଏଇଟା ଅବଶ୍ୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ସୁନ୍ଦର ସ୍ୱାମୀ ଏମାନେ ସବୁ ତାଙ୍କ ଟୀକାରେ କହିଛନ୍ତି। ମୂଳ ଶ୍ଳୋକଟି ହେଉଛି, ଦୁଷ୍ଟ୍ୱା ସ୍ତ୍ରିୟଂ ଦେବମାୟାଂ ତଦ୍ଭାବି ରଜିତେନ୍ଦ୍ରୀ ପ୍ରଲୋଭିତ ପତତ୍ୟନ୍ଧ ତମ ସ୍ୱଗ୍ନୌ ପତଙ୍ଗବତ୍। ଯେ 24 ଜଣ ଗୁରୁ, ଦତ୍ତାତ୍ରେୟଙ୍କର 24 ଜଣ ଗୁରୁ ଥିଲେ, ତେଣୁ ସେମାନଙ୍କଠାରୁ ସବୁ ଯେଉଁ ଶିକ୍ଷା କରିଥିଲେ, ଯଦୁଙ୍କୁ ସେ ଶିକ୍ଷା ଦେଉଛନ୍ତି, ତା ଦେହରୁ ଏ 5ଟି ବିଷୟରେ ବର୍ଣ୍ଣନା କରାଯାଇଛି। ଏ ଶ୍ଳୋକଟି ଯେଉଁ ରହିଛନ୍ତି, ଦୁଷ୍ଟ୍ୱା ସ୍ତ୍ରିୟଂ ଦେବ ମାୟା, ସ୍ତ୍ରୀ ଲୋକମାନଙ୍କୁ ଦେଖିଲେ ସେମାନେ ପ୍ରକୃତରେ ଦେବତାମାନଙ୍କର ଭଗବାନଙ୍କ ଦ୍ୱାରା ଏ ମାୟା ମାୟା ରଚିତ ଶରୀର। ଭାଗବତମ ତୃତୀୟ ସ୍କନ୍ଧରେ ଭଗବାନ କପିଳଦେବ ସେ କଥା କହିଛନ୍ତି ମା ଦେବତୀଙ୍କୁ, ବଳମ୍ ମେ ପଶ୍ୟ ମାୟା ସ୍ତ୍ରୀ ମୟା ଜୈନ ଦିଶାମ ଯାହା କରୋତି ପଦାକ୍ରାନ୍ତନ ଭୂମି ଝୁମ୍ବେଣ କେବଳ। ହେ ମା, ମୋର ଏ ଯେଉଁ ମାୟା ବଳ ରହିଛି ଏଇଟାକୁ ଦେଖ, ଏ ସ୍ତ୍ରୀ ଦ୍ୱାରା, ସ୍ତ୍ରୀ ହେଉଛି ମୋର ମାୟା ବଳ, ଯିଏକି ଯାହା କରୋତି ପଦାକ୍ରାନ୍ତନ ଭୂମି ଝୁମ୍ବେଣ କେବଳ, କେବଳ ଭୃକୁଞ୍ଚନ ଦ୍ୱାରା ସମସ୍ତେ ତାଙ୍କ ପଦତଳେ ପତିତ ହୋଇଯାଉଛନ୍ତି। ଏଇଭଳି ଭାବରେ ରହିଛି ବର୍ଣ୍ଣନା କରାଯାଇଛି ଭଗବାନଙ୍କ ଫଳରେ କହୁଛନ୍ତି ମା ଦେବତୀଙ୍କୁ। ତେଣୁ ସେଇ ଯେଉଁ ଦୁଷ୍ଟ୍ୱା ସ୍ତ୍ରିୟଂ ଦେବ ମାୟା ତଦ୍ ଭାବି ରଜିତେନ୍ଦ୍ରୀ, ସାଧାରଣତଃ ଲୋକମାନେ ଅଜିତେନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କୁ ଜିତିବା ପରିବର୍ତ୍ତେ ସେମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇକି ରହିଛନ୍ତି। ଭାଗବତମ ପଞ୍ଚମ ସ୍କନ୍ଧର ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ଯେତେବେଳେ ମନୁଙ୍କର ପୁତ୍ର ପ୍ରିୟବ୍ରତ, ସେ ଚାହୁଁନଥିଲେ ସଂସାର ଗ୍ରହଣ କରିବା ପାଇଁ, ସଂସାରକୁ ଆସିବା ପାଇଁ, ସ୍ତ୍ରୀ ଗ୍ରହଣ କରି ପିଲା ଛୁଆ କରିବା ପାଇଁ, ସଂସାର କରିବା ପାଇଁ। କିନ୍ତୁ ଯେତେବେଳେ ସ୍ୱାମୀ ଓ ମନୁ ବହୁତ ତାଙ୍କୁ ଅନୁରୋଧ କଲେ, ତଥାପି ସେ ଶୁଣିଲେ ନାହିଁ। ପ୍ରିୟବ୍ରତଙ୍କର ଗୁରୁ ହେଉଛନ୍ତି ନାରଦ ମୁନି,
ଏବଂ ନାରଦମୁନି ତାଙ୍କୁ ନାରଦମୁନିଙ୍କର ଶିକ୍ଷାରେ ସେ ବୈରାଗ୍ୟ ବ୍ରତ ଧାରଣ କରିଛନ୍ତି, ବ୍ରହ୍ମଚାରୀ ବ୍ରତ ଧାରଣ କରିଛନ୍ତି। ତେଣୁ ବ୍ରହ୍ମାଙ୍କୁ ଆସିବାକୁ ପଡ଼ିଲା, ବ୍ରହ୍ମା ତାଙ୍କର ବ୍ରହ୍ମଲୋକରୁ ଆସି ତାଙ୍କୁ ଶିକ୍ଷା ଦେଉଛନ୍ତି। ସେଇଥିରେ ଗୋଟିଏ ସେ ଶିକ୍ଷା ଦେଇଛନ୍ତି ଯେ ବୟଂ ପ୍ରମତସ୍ୟ ବନିଷୁ ଅପି ସ୍ୟାତ୍। ଜଣେ ସଂସାରକୁ ଭୟ କରି ବଣକୁ ଚାଲିଗଲେ ମଧ୍ୟ ବୟଂ ପ୍ରମତସ୍ୟ ବନିଷୁ ଅପି ସ୍ୟାତ୍ ଯତ ସ ଆସ୍ତେ ସ ଷଟ୍ ସପତ୍ନ। ଛଅଟି ପତ୍ନୀ ରହିଛନ୍ତି ସମସ୍ତଙ୍କର, ଯତ ସ ଆସ୍ତେ ସ ଷଟ୍ ସପତ୍ନ। ଏ ଯେଉଁ ଆମର ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ଚକ୍ଷୁ ଦ୍ୱାରା ଆମେ ଦର୍ଶନ କରୁଛେ, କର୍ଣ୍ଣ ଦ୍ୱାରା ଆମେ ଶ୍ରବଣ କରୁଛେ, ନାସିକା ଦ୍ୱାରା ଆମେ ଆଘ୍ରାଣ କରୁଛେ, ଜିହ୍ୱା ଦ୍ୱାରା ଆମେ ରସନା ଗ୍ରହଣ କରୁଛେ, ତ୍ୱକ୍ ଦ୍ୱାରା ଆମେ ସ୍ପର୍ଶ ଅନୁଭବ କରୁଛେ। ତେଣୁ ଏଇ ଯେଉଁ ପାଞ୍ଚଟି ଇନ୍ଦ୍ରିୟ ରହିଛନ୍ତି ଏବଂ ମନ, ଏମାନଙ୍କୁ ଛଅଟି ପତ୍ନୀ ସହିତ ତୁଳନା କରାଯାଇଛି। ଭୟଂ ପ୍ରମତସ୍ୟ ବନେଶ ଅପିଶା, ବନେରେ ରହିଲେ ମଧ୍ୟ ଯତ ସ ଆସ୍ତେ ସଷଟ ସପତ୍ନ। ଏ ଛଅଟି ପତ୍ନୀ ସମସ୍ତଙ୍କ ପାଖରେ ରହିଛନ୍ତି, ଛଅଟି ପତ୍ନୀ ବ୍ରହ୍ମା କହୁଛନ୍ତି ପ୍ରିୟବ୍ରତଙ୍କୁ। ଜିତେନ୍ଦ୍ରିୟ ସତ୍ମରତେ ବୁଦ୍ଧସ୍ୟ, କିନ୍ତୁ ଯେଉଁମାନେ ଜିତେନ୍ଦ୍ରିୟ, ଯେଉଁମାନେ ଆତ୍ମରତେ ଆତ୍ମରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି, ସେମାନଙ୍କ ପାଇଁ ଗୃହାଶ୍ରମ କିଂ ନୁ କରନ୍ତି ଅବଧ୍ୟମ। ଗୃହାଶ୍ରମ ରହିଲେ ସ୍ତ୍ରୀ ପତ୍ନୀ ଗ୍ରହଣ କରି ପିଲା ଛୁଆ କଲେ ମଧ୍ୟ ତାଙ୍କ ପାଇଁ କ'ଣ ଅସୁବିଧା ଅଛି? ତାଙ୍କର କ'ଣ ଏଇ ଦୋଷ ରହିବ କି? ରାଗ ଏସବୁ ରହିଛି, ରାଗ ଆଦି ଦୋଷ ରହିବ କି? ନା ଭୟଂ ପ୍ରମତସ୍ୟ, ଭୟ କରିକିରି ଜଣେ ଯେଉଁମାନେ ଅଜିତେନ୍ଦ୍ରିୟ ସେମାନେ ଯୁଆଡ଼େ ଗଲେ ମଧ୍ୟ ତାଙ୍କ ପାଖରେ ଏ ଛଅଟି ପତ୍ନୀ ରହିଛନ୍ତି। ତେଣୁ ଯେଉଁମାନେ ସ୍ତ୍ରୀ ସାଧାରଣତଃ ସମସ୍ତେ ଅଜିତେନ୍ଦ୍ରିୟ ବ୍ୟକ୍ତି, ସେମାନେ ଇନ୍ଦ୍ରିୟମାନଙ୍କୁ ଜିତନ୍ତି ଜିତି ନାହାନ୍ତି, ଜିତିବା ପାଇଁ ଚେଷ୍ଟା କରୁନାହାନ୍ତି, ଇନ୍ଦ୍ରିୟ ସୁଖ ଦେବାରେ ସେମାନେ ଜୀବନ ବିତେଇ ଦେଉଛନ୍ତି। ଇନ୍ଦ୍ରିୟକୁ କେମିତି ଆନନ୍ଦ ପ୍ରଦାନ କରିବା, ବୃଦ୍ଧ ସମୟ ପର୍ଯ୍ୟନ୍ତ ମଧ୍ୟ ଇନ୍ଦ୍ରିୟମାନଙ୍କୁ କେମିତି ଆନନ୍ଦ ପ୍ରଦାନ କରିବା, ସେଇଥିରେ ସେମାନେ ପାଗଳ ହୋଇକି ରହିଛନ୍ତି। ତେଣୁ ସେମାନେ ଜାଣିନାହାନ୍ତି ଯେ ପ୍ରକୃତରେ ଏହିସବୁ ଇନ୍ଦ୍ରିୟମାନେ ତାଙ୍କର ଶତ୍ରୁ, ଜାଣିନାହାନ୍ତି। ତେଣୁ ସେହି ପ୍ରସଙ୍ଗରେ ଦୃଷ୍ଟ୍ୱା ସ୍ତ୍ରିୟଂ ଦେବମାୟାଂ ତଦ୍ଭାବି ରଜିତେନ୍ଦ୍ରୀ ପ୍ରଲୋଭିତ ପତଙ୍ଗି ଅନ୍ଧ ତମସଗ୍ନୌ ପତଙ୍ଗବତ୍। ଯେମିତି ପତଙ୍ଗ ଅଗ୍ନିକୁ ଦେଖିଲେ ସେ ପାଗଳ ହୋଇଯାଏ, କାରଣ ପତଙ୍ଗର ଯେଉଁ ଚକ୍ଷୁ ରହିଛି, ଦର୍ଶନ ଶକ୍ତି ରହିଛି, ସେ ବହୁତ ପ୍ରବଳ ରହିଛି। ତେଣୁ ଆଲୋକର ଦର୍ଶନ କଲେ ସେ ପାଗଳ ହୋଇଉଠେ ଏବଂ ଉପଭୋଗ କରିବା ପାଇଁ ଧାଇଁ ଆସେ, ଆଲୋକକୁ ଉପଭୋଗ କରିବା ପାଇଁ ଧାଇଁ ଆସେ। ଯଥା ପ୍ରଦୀପ୍ତଂ ଜ୍ୱଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗା, ଭଗବତ ଗୀତାରେ ମଧ୍ୟ ଭଗବାନ ଅର୍ଜୁନ କହୁଛନ୍ତି ସେ କଥା, ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନରେ ଦେଖୁଛନ୍ତି, ସେଇଟା ଦେଖୁଛନ୍ତି ଅର୍ଜୁନ କହୁଛନ୍ତି ସେ କଥା ଯେ ପତଙ୍ଗମାନେ ପାଗଳ ହୋଇକରି ଏ ଆଲୋକକୁ ଉପଭୋଗ କରିବା ପାଇଁ, ଅଗ୍ନିକୁ ଉପଭୋଗ କରିବା ପାଇଁ ଧାଇଁ ଆସନ୍ତି, କିନ୍ତୁ ଯେତେବେଳେ ଅଗ୍ନିର ସ୍ପର୍ଶ କରନ୍ତି ସେତେବେଳେ ସେ ମୃତ୍ୟୁବରଣ କରନ୍ତି। ସେହିଭଳି ଭାବରେ ଆହୁରି ପାଞ୍ଚଟି ଜୀବ ଅଛନ୍ତି ଯେଉଁମାନଙ୍କର ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ଥିବାରୁ ସେମାନେ ମୃତ୍ୟୁବରଣ କରନ୍ତି। ସେମାନେ ହେଉଛନ୍ତି କିଏ? କୁରଙ୍ଗ, କୁରଙ୍ଗ କହିଲେ ହରିଣ ବା ମୃଗ, ସେ ତା'ର ଶ୍ରବଣେନ୍ଦ୍ରିୟ ବହୁତ ପ୍ରବଳ ରହିଛି, ଏତେ ପ୍ରବଳ ରହିଛି ଯେ ବ୍ୟାଧ ଯେତେବେଳେ ଶିକାର କରିବା ପାଇଁ ଆସେ ସେ ବହୁତ ସୁନ୍ଦର ଗୀତ ଗାନ କରେ। ତେଣୁ ସୁନ୍ଦର ଗୀତ ଗାନ ଶୁଣିକରି, ସୁନ୍ଦର ଗୀତ ଶ୍ରବଣ କରିକିରି ତା'ର ଶ୍ରବଣେନ୍ଦ୍ରିୟ ଏତେ ପ୍ରବଳ ହୋଇଯାଏ, ସେ ପଳେଇ ଆସେ, ଯେଉଁଠି ଗୁପ୍ତ ସ୍ଥାନରେ ଥିଲେ ମଧ୍ୟ ସେ ବାହାରି ଆସେ। ତେଣୁ ବ୍ୟାଧ ତାକୁ ଦେଖି ଶିକାର କରେ ଏବଂ ସେ ମୃତ୍ୟୁବରଣ କରେ କୁରଙ୍ଗ। ସେହିଭଳି ଭାବରେ ମାତଙ୍କର ବର୍ଣ୍ଣନା କରାଯାଇଛି, ମାତଙ୍କର ସ୍ପର୍ଶ ଇନ୍ଦ୍ରିୟ ବହୁତ ପ୍ରବଳ, ତେଣୁ ମାଈ ହାତ ଦ୍ୱାରା ସେ ଆକର୍ଷିତ ହୋଇକି ଆସେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଗୋଟେ ମାଈ ହାତୀ, ସାଧାରଣତଃ ଶିକାରୀମାନେ ଏଇ ମାଈ ହାତୀକୁ ରଖି ସେ ଏଇ ପୁରୁଷ ହାତୀମାନଙ୍କୁ ଶିକାର କରନ୍ତି, ନହେଲେ ମାଈ ହାତୀର ଯେଉଁ ଶବ୍ଦ ଶୁଣି ପୁରୁଷ ହାତୀମାନେ ଆକର୍ଷିତ ହୋଇକି ଆସନ୍ତି, ତାଙ୍କ ଭିତରେ ଲଢ଼େଇ କରି ମଧ୍ୟ ସେମାନେ ଜଣେ ଜଣେ ମୃତ୍ୟୁବରଣ କରନ୍ତି। ତେଣୁ ଏହିଭଳି ଭାବରେ ଏତେ ପ୍ରବଳ ରହିଛି, ବଳ ରହିଛି, ଶକ୍ତି ରହିଛି ହାତୀର, କିନ୍ତୁ ଏହି ସ୍ପର୍ଶ ଯେଉଁ ରହିଛି ଇନ୍ଦ୍ରିୟ ଏହାଦ୍ୱାରା ଆକର୍ଷିତ ହୋଇକରି ସେ ମୃତ୍ୟୁବରଣ କରେ। ଗୁରଙ୍ଗ ମାହାତଙ୍ଗ ପତଙ୍ଗ, ପତଙ୍ଗର କଥା ମୁଁ କହିଲି, ଅଗ୍ନି ଦ୍ୱାରା ଆକର୍ଷିତ ହୋଇ ସେ ମୃତ୍ୟୁବରଣ କରେ। ଭୃଙ୍ଗ, ଏହି ଭୃଙ୍ଗ କଥାରୁ ଆସିଲା ଏ ପଏଣ୍ଟ, ଭୃଙ୍ଗ ଯେ ମହୁମାଛି ସେମାନେ ମଧ୍ୟ ପାଗଳ ହୋଇକି ପାଗଳ ହୋଇଯାଆନ୍ତି, ତାଙ୍କର ଘ୍ରାଣୀ ଇନ୍ଦ୍ରିୟ ବହୁତ ପ୍ରବଳ ରହିଛି, ତେଣୁ ସେମାନେ ପଦ୍ମର ଯେଉଁ ମଧୁ ରହିଛି ମଧୁ ପ୍ରତି ଆକର୍ଷିତ ହୋଇକରି ମଧୁଗନ୍ଧରେ ଆକର୍ଷିତ ହୋଇକି ସେମାନେ ଆସନ୍ତି, ପଦ୍ମ ପୁଷ୍ପରେ ବସନ୍ତି, କିନ୍ତୁ ଜାଣିପାରନ୍ତି ନାହିଁ ଯେ ରାତି ହୋଇଗଲାଣି। ପଦ୍ମ ଯେତେବେଳେ ରାତି ହୋଇଯାଏ ପଦ୍ମଫୁଲଟି ବନ୍ଦ ହୋଇଯାଏ, ଏବଂ ସେ ଯେଉଁ ଭ୍ରମର ସେ ରାତିରେ ସେ ପଦ୍ମଫୁଲ ଭିତରେ ସେ ମୃତ୍ୟୁବରଣ କରେ। ତେଣୁ ଏହିଭଳି ଭାବରେ କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତାଇବ ପଞ୍ଚପ୍ରିବ ପଞ୍ଚ ମୀନା ଯେ ମତ୍ସ୍ୟ ରୂପା ମହାରାଜ କହନ୍ତି, ମତ୍ସ୍ୟର ଶକ୍ତି ରହିଛି, ସେ 2 ମାଇଲ ଦୂରରୁ ଯଦି ବି ଦେଖିବ କିଛି ବିପଦ ସେ ଜାଣିଯିବ, ସଚେତନ ହୋଇଯିବ, ସେ ସୁରକ୍ଷା ନିଜକୁ ସୁରକ୍ଷା ଗ୍ରହଣ କରିବ, କିନ୍ତୁ ତା'ର ଯେଉଁ ଜିହ୍ୱା ଯେଉଁ ରସନା ରହିଛି, ରସନା ଶକ୍ତି ଏତେ ପ୍ରବଳ ରହିଛି, ରସନା ଇନ୍ଦ୍ରିୟ ଏତେ ପ୍ରବଳ ରହିଛି ଯେ ସେ ଖାଦ୍ୟ ଖାଇଥିଲେ ମଧ୍ୟ ଯଦି ପୁଣି କିଛି ଦେଖିଲା ଖାଦ୍ୟ, ଯେମିତି ବଂଶୀରେ ଲୋକମାନେ ତୋପ ପକାଇକରି ମାଛକୁ ଧରନ୍ତି, ସେ ତୋପରେ ଆକର୍ଷିତ ହୋଇକରି ସେ ଗ୍ରହଣ କରେ, ସେଟାକୁ ଖାଇବା ପାଇଁ ଆସେ, ସେତେବେଳେ ସେ କଣ୍ଟକ ବିଦ୍ଧ ହୋଇ ସେ ମୃତ୍ୟୁବରଣ କରେ। ଏହିଭଳି ଭାବରେ ମନା କରାଯାଉଛି ଆମର ଦତ୍ତାତ୍ରେୟ କହୁଛନ୍ତି ଯଦୁ ମହାରାଜକୁ ଯେ କୁରଙ୍ଗ ମାତଙ୍ଗ ପତଙ୍ଗ ଭୃଙ୍ଗ ମୀନା ହତା ହେବ ପଞ୍ଚପ୍ରିବେ ପଞ୍ଚ, ଗୋଟିଏ ଗୋଟିଏ ଇନ୍ଦ୍ରିୟ ପ୍ରବଳ ଥିବା ହେତୁ ଜୀବମାନେ ମୃତ୍ୟୁବରଣ କରୁଛନ୍ତି, ଆଉ ମନୁଷ୍ୟମାନଙ୍କର କଥା କ'ଣ କହିବା, ଯତ୍ ସେ ବୋଧେ ପଞ୍ଚବିବ ପଞ୍ଚ, ଯେଉଁମାନେ ମନୁଷ୍ୟମାନଙ୍କର 5ଟି ଯାକ ଇନ୍ଦ୍ରିୟ ପ୍ରବଳ ରହିଛି, ତେଣୁ ସେମାନଙ୍କ କଥା ଆଉ କ'ଣ କହିବା, ସେମାନଙ୍କ ଅବସ୍ଥା କ'ଣ ହେବ ଆମେ ଚିନ୍ତା କରିପାରିବା ଏଥିରୁ। ତେଣୁ ଭୃଙ୍ଗ ଯିଏ ସେ ଦ୍ୱିରେପ ବର୍ଣ୍ଣନା କରାଯାଏ, ମତ ଦ୍ୱିରେପ ଭୃଙ୍ଗ ପାଗଳ ହୋଇଯାଏ, ପାଗଳ ଅବସ୍ଥାରେ ରହିଯାଏ, ପାଗଳ ହୋଇଯାଏ, ସେ ଚିନ୍ତା କରିପାରେନି ଯେ ଏହିଭଳି ଭାବରେ ରାତ୍ରି ଆସିଲା, ଏ ଯେଉଁ ଆମେ ଯେ ନିଜକୁ କ'ଣ ଯଦି ଫେରେଇ ନ ନେବା ତାହେଲେ ମୃତ୍ୟୁବରଣ କରିବା, ପାଗଳ ଅବସ୍ଥାରେ ଥାଏ, ସେ ଜାଣିପାରେ ନାହିଁ। ଆଉ ଇଏ ହେଉଛି ଭୌତିକ ଜଗତର କଥା, କିନ୍ତୁ ଚିର ଜଗତରେ ସବୁ ଜିନିଷ ଅଛି, କିନ୍ତୁ ସେ ସବୁ ଭଗବାନଙ୍କ ସେବାରେ ନିୟୋଜିତ, ସବୁକିଛି ଭଗବାନ ଦ୍ୱିରେପ ଯେଉଁ କୁହାହେଉଛି ମଦ ଦ୍ୱିରେପ ଯେଉଁ ପାଗଳ ହୋଇକରି ସେମାନେ କ'ଣ ପାଗଳ ହୋଇଛନ୍ତି ନା ଭଗବାନ ପାଇଁ ପାଗଳ ହୋଇଛନ୍ତି। ଏଇ ପାଗଳାମୀ ଯେଉଁ ରହିଛି ଭୌତିକ ଜଗତରେ ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ପାଗଳ ହୋଇକି ରହିଛେ, ଭାଗବତ ପଞ୍ଚମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ଋଷଭଦେବ ସୀତା କହୁଛନ୍ତି, ନୂନଂ ପ୍ରମଥ କୁରୁତେ ବିକର୍ମ ଯତ୍ ଇନ୍ଦ୍ରିୟ ପ୍ରୀତୟ ଆପ୍ନନ୍ତି ନ ସାଧୁ ମନ୍ୟେ ଯତ ଆତ୍ମନୋୟମ୍ ଆସନ୍ନପି କ୍ଲେଶ ଦାସ ଦେହ। ମତ ଯେଉଁମାନେ ଅଛନ୍ତି ତାଠାରୁ ଆଉ ଟିକେ ଉନ୍ନତ ସ୍ତର ଯେଉଁମାନେ ପ୍ରମତ୍ତ, ଆହୁରି ଅଧିକ ପାଗଳ ସେମାନେ, ମତ ହେଲେ ଖାଲି ପାଗଳ, ପ୍ରମତ୍ତ କହିଲେ ବିଶେଷ ଭାବରେ ପାଗଳ, ନୂନଂ ନିଶ୍ଚିନ୍ତ ଭାବରେ ସମସ୍ତେ ଏହି ସ୍ତରରେ ଅଛନ୍ତି। ନୂନଂ ପ୍ରମତ୍ତ କୁରୁତେ ବିକର୍ମ, ଯଦିଓ ସେମାନେ ଜାଣନ୍ତି ଏଇଟା ବିକର୍ମ ଏଇଟା ପାପ କାର୍ଯ୍ୟ, କିନ୍ତୁ ତଥାପି ସେମାନେ ବହୁତ ପାଗଳ ଅବସ୍ଥାରେ ରହିଥିବାରୁ ସେସବୁ କାର୍ଯ୍ୟ କରନ୍ତି। ଯଦି ଇନ୍ଦ୍ରିୟ ପ୍ରୀତୟ ଆପ୍ନୋତି, ଇନ୍ଦ୍ରିୟକୁ ପ୍ରୀତି ଦେବା ପାଇଁ, ଇନ୍ଦ୍ରିୟକୁ ଆନନ୍ଦ ଦେବା ପାଇଁ ସେମାନେ ସେସବୁ କାର୍ଯ୍ୟ କରିବା ପାଇଁ ପଶ୍ଚାତପଦ ହୁଅନ୍ତି ନାହିଁ। ନୂନଂ ପ୍ରମତ୍ତ କୁରୁତେ ବିକର୍ମ, ଯଦି ଇନ୍ଦ୍ରିୟ ପ୍ରୀତୟ ଆପ୍ନୋତି, ନ ସାଧୁ ମାନେ ସେମାନେ ପ୍ରକୃତିରେ ସାଧୁ ବ୍ୟକ୍ତି ନୁହନ୍ତି, ଯଦି ଆତ୍ମନୋୟମ୍ ଅସନ୍ନପି କ୍ଲେଶ ଦାସ ଦେହ, ଏ ଶରୀର ଏଭଳି ତିଆରି ହୋଇଛି ଯେ ଏ ଅସତ୍ ଶରୀର ଏ ଆମକୁ କ୍ଲେଶ ପ୍ରଦାନ କରିବ, ତେଣୁ ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟ ଯେଉଁ ରହିଛି ବେଗ ସବୁ ରହିଛି, ଇନ୍ଦ୍ରିୟ ବେଗ ଦ୍ୱାରା ବେଗ ଦ୍ୱାରା ଆକ୍ରାନ୍ତ ହୋଇକରି ସମସ୍ତେ ପାଗଳ ଭଳି କାର୍ଯ୍ୟ କରୁଛନ୍ତି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ ପାଗଳ, ସେମାନେ ଭଗବାନ ପାଇଁ ପାଗଳ। ଭାଗବତରେ ଏକ ଶ୍ଳୋକ ରହିଛନ୍ତି, ଯେଉଁ ଶ୍ଳୋକ ମହାପ୍ରଭୁ କହିଛନ୍ତି, ଇଏ ହେଉଛି ଭାଗବତର ସାର। ଯେତେବେଳେ ମହାପ୍ରଭୁ ଯାଇଥିଲେ ବୃନ୍ଦାବନକୁ, ସେହି ସମୟରେ କାଶୀରେ ଯେତେବେଳେ ରହୁଥିଲେ, କାଶୀରେ ପ୍ରକାଶାନନ୍ଦ ସରସ୍ୱତୀ ଥିଲେ, ବହୁତ ବିଦ୍ୱାନ ବ୍ୟକ୍ତି, ସମସ୍ତ ବୈଦିକ ଜ୍ଞାନ ତାଙ୍କ ପାଖରେ ରହିଛି, ଶଙ୍କର ଶଙ୍କରାଚାର୍ଯ୍ୟଙ୍କ ଧାରାରେ ସେ ଆସୁଛନ୍ତି, ତେଣୁ ବେଦ ବେଦରେ ସେ ପ୍ରବୀଣ ରହିଛନ୍ତି, ବେଦ ସବୁ ଜାଣନ୍ତି, ଶ୍ଳୋକ ସବୁ ସବୁ ଜାଣିଛନ୍ତି ସବୁ, କିନ୍ତୁ ବେଦର ମୁଖ୍ୟ ଅର୍ଥକୁ ସେ ଜାଣିପାରିନାହାନ୍ତି। ଏଇ ବ୍ରହ୍ମଚିନ୍ତନରେ ରହିଛନ୍ତି ସେମାନେ, କାରଣ ଶଙ୍କରାଚାର୍ଯ୍ୟ ଭଗବାନଙ୍କୁ ସ୍ଥାପନ କରିନଥିଲେ, ବ୍ରହ୍ମକୁ ସ୍ଥାପନ କରିଥିଲେ, ବୁଦ୍ଧଦେବକୁ ବୁଦ୍ଧ ଧର୍ମକୁ ପରାସ୍ତ କରିବା ପାଇଁ ସେ ବେଦର ଗୌଣ ଅର୍ଥକୁ ପ୍ରକାଶ କରିଥିଲେ, ମୁଖ୍ୟ ଅର୍ଥକୁ ପ୍ରକାଶ କରିନଥିଲେ, ତେଣୁ ବ୍ରହ୍ମକୁ ସେ ସ୍ଥାପନ କରିଛନ୍ତି, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା କହି ସ୍ଥାପନ କରିଛନ୍ତି। ତେଣୁ ପ୍ରକାଶାନନ୍ଦ ସରସ୍ୱତୀ ସେ ବ୍ରହ୍ମ, ଭଗବତ ଗୀତାରେ ଭଗବାନ କହିଛନ୍ତି, ଅବ୍ୟକ୍ତଂ ବ୍ୟକ୍ତିମାପନ୍ନ ମନ୍ୟତେ ମାମ ବୁଦ୍ଧୟ ପରମ ଭାବ ମଜାନନ୍ତ ମମ ଭୟମ ଅନୁତମ। ଯେଉଁମାନେ ବିଶେଷ ବୁଦ୍ଧିମାନ ହୁଅନ୍ତି ସେମାନେ ଭାବନ୍ତି ଭଗବାନ ହେଉଛନ୍ତି ଅବ୍ୟକ୍ତ, ତାଙ୍କର କୌଣସି ରୂପ ନାହିଁ, କିନ୍ତୁ ସେ ଯେତେବେଳେ ଭୌତିକ ଜଗତକୁ ଆସନ୍ତି ସେତେବେଳେ ସେ ଗୋଟିଏ ରୂପ ଧାରଣ କରନ୍ତି। ଅବ୍ୟକ୍ତଂ ବ୍ୟକ୍ତିମାପନ୍ନ ମନ୍ୟତେ ମାମ ବୁଦ୍ଧୟ, ସେମାନେ ପ୍ରକୃତିରେ ବୁଦ୍ଧିମାନ ବ୍ୟକ୍ତି ନୁହନ୍ତି, କିନ୍ତୁ ଯେଉଁମାନେ ବ୍ରହ୍ମଚିନ୍ତନ କରନ୍ତି ସେମାନେ ଭାବନ୍ତି ଅନ୍ତିମ ସତ୍ୟ ହେଉଛନ୍ତି ଏଇ ଜ୍ୟୋତି, ବ୍ରହ୍ମଜ୍ୟୋତି, ତା ଉପରେ ଆଉ କିଛି ନାହିଁ। ତେଣୁ ପ୍ରକାଶାନନ୍ଦ ସରସ୍ୱତୀ ସେହିଭଳି ଭାବରେ ବେଦ ଅଧ୍ୟୟନ କରି ଅନ୍ତିମ ସତ୍ୟକୁ ଭାବୁଥିଲେ ଇଏ ହେଉଛି ବ୍ରହ୍ମଜ୍ୟୋତି, କିନ୍ତୁ ମହାପ୍ରଭୁ ଯେତେବେଳେ ଯାଇଥିଲେ ସେତେବେଳେ ସେ କୀର୍ତ୍ତନ କରି ବୁଲୁଥିଲେ, ପାଗଳ ଅବସ୍ଥାରେ କୀର୍ତ୍ତନ କରି ବୁଲୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ମହାପ୍ରଭୁ ଚାହୁଁନଥିଲେ ତାଙ୍କ ସହିତ ସଙ୍ଗ କରିବା ପାଇଁ, ମାୟାବାଦୀ ମାୟାବାଦୀ ଭାଷ୍ୟ ଶୁଣିଲେ ହାଏ ସର୍ବନାଶ, ମହାପ୍ରଭୁଙ୍କର ଏଇ ଶିକ୍ଷା, ମାୟାବାଦୀ ଭାଷ୍ୟ ଶୁଣିଲେ ଆମର ସର୍ବନାଶ ହେଇଯିବ। ବେଦାନ୍ତ ସୂତ୍ରର ଗୋଟେ ଭାଷ୍ୟରେ ଦେଇଛନ୍ତି ଶଙ୍କରାଚାର୍ଯ୍ୟ, ଯାହାକୁ ଶାରୀରିକ ଭାଷ୍ୟ ବୋଲି କୁହାଯାଉଛି, ସେ ଭାଷ୍ୟ ଯଦି ଆମେ ଶୁଣିବା, ଯାହାକି ସାର୍ବଙ୍ଗ ଭଟ୍ଟାଚାର୍ଯ୍ୟ ଶୁଣିଥିଲେ ତାଙ୍କର ସର୍ବନାଶ ହେଇଥିଲା, ସେଇ ଶାରୀରିକ ଭାଷ୍ୟକୁ ମହାପ୍ରଭୁ ସେ ଶିକ୍ଷା ଦେଇଥିଲେ, ସାତ ଦିନ ଧରି ଜଗନ୍ନାଥ ପୁରୀ ଧାମରେ ଶିକ୍ଷା ଦେଇଥିଲେ, ଗୌରାଙ୍ଗ ମହା ଭଗବାନ ସେ ଶିକ୍ଷା ଦେଉଥିଲେ। ବେଦାନ୍ତ ସୂତ୍ର ଯିଏ ଭଗବାନ ରଚନା କରିଛନ୍ତି ବେଦାନ୍ତ, ତାଙ୍କୁ ସେ ଶିକ୍ଷା ଦେଉଥିଲେ ସର୍ବଙ୍ଗ ଭଟ୍ଟାଚାର୍ଯ୍ୟ। ତେଣୁ ଏହିଭଳି ଭାବରେ ମାୟାବାଦୀ ଭାଷ୍ୟ ସେ ସବୁ ପାଠ କରୁଥିଲେ, ସେମାନେ ଭଗବାନଙ୍କୁ ଜାଣିପାରିବେ ନାହିଁ, ତାଙ୍କର ନିଜର ପତନ ହୋଇଯିବ, ତେଣୁ ସେମାନେ ମହାପ୍ରଭୁ ତାଙ୍କ ସହ ସଙ୍ଗ କରୁନଥିଲେ। କିନ୍ତୁ ଜଣେ ବ୍ରାହ୍ମଣ, ସିଏ ଭଗବାନଙ୍କର ଇଚ୍ଛାରେ ସବୁ ହେଇଛି, ଜଣେ ବ୍ରାହ୍ମଣ ଗୋଟେ ବ୍ୟବସ୍ଥା କଲେ, ଗୋଟେ ସଭାର ସତ୍ସଙ୍ଗର ବ୍ୟବସ୍ଥା କଲେ, ସେ ଯେଉଁ ପ୍ରକାଶାନନ୍ଦ ଯଦି ସରସ୍ୱତୀ ତାଙ୍କର ବହୁତ ଶିଷ୍ୟ ରହିଛନ୍ତି, 10,000 ନା କେତେ ଶିଷ୍ୟ ରହିଛନ୍ତି, ସେମାନେ ସବୁ ଏହିଭଳି ଭାବେ ବ୍ରହ୍ମସତ୍ୟ ଜଗତ ମିଥ୍ୟା କହୁଥିଲେ, ମହାପ୍ରଭୁଙ୍କର ଯେଉଁ ଧାରା ଦେଖି ସେ କହୁଥିଲେ ଏ ଗୋଟେ ପାଗଳ ବ୍ୟକ୍ତି ଗୋଟେ ଆସିଛି, ଯଦିଓ ଆମର ଗୁରୁଭାଇ ହେଲେ ଆମର ଶଙ୍କରାଚାର୍ଯ୍ୟଙ୍କର ଧାରାରେ ଆସୁଛନ୍ତି, କିନ୍ତୁ ସେ ବେଦାନ୍ତ ଅଧ୍ୟୟନ ନ କରିକିରି, ବେଦାନ୍ତ ପାଠ ନ କରିକିରି ସେ ପାଗଳ ଭଳି ଯାଇକରି କୀର୍ତ୍ତନ କରି ନାଚରେ ରାସ୍ତାରେ ବୁଲୁଛନ୍ତି। ତେଣୁ ଏହିଭଳି ଭାବରେ ତାଙ୍କ ଭିତରେ ଆଲୋଚନା ହେଉଥିଲା, କିନ୍ତୁ ଏ ବ୍ରାହ୍ମଣ ଜଣଙ୍କ ବ୍ୟବସ୍ଥା କରି ଯେଉଁ ଯେତେବେଳେ ଶୁଣୁଥିଲେ ମହାପ୍ରଭୁଙ୍କର ଯେଉଁ ପାର୍ଷଦମାନେ ଅଛନ୍ତି, ଯେମିତିକି ଥିଲେ ତପନ ମିଶ୍ର, ଏମାନେ ଚନ୍ଦ୍ରଶେଖର, ଏମାନେ ସବୁ ଥିଲେ ସେଠି, ଏମାନେ ଶୁଣି ତାଙ୍କୁ ବହୁତ ମନ ଦୁଃଖ ହୁଏ, ସେମାନେ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ, କିନ୍ତୁ ଭଗବାନଙ୍କ ଇଚ୍ଛାରେ ମହାପ୍ରଭୁ ତାଙ୍କୁ ମାନେ ସାନ୍ତ୍ୱନା ଦେଇଛନ୍ତି। ତେଣୁ ଏ ବ୍ରାହ୍ମଣ ଜଣଙ୍କ ସେ ସତ୍ସଙ୍ଗ କରିଥିଲେ, ସେ ସତ୍ସଙ୍ଗରେ ମହାପ୍ରଭୁ ଗୋଟେ ଦିନ ଯାଇ ପହଞ୍ଚିଲେ। ତେଣୁ ଏମାନେ ଯେଉଁ ପ୍ରକାଶାନନ୍ଦ ସରସ୍ୱତୀ ଆଦି ସବୁ ଶିଷ୍ୟମାନେ ତାଙ୍କର ଅଛନ୍ତି, ବହୁତ ବିଦ୍ୱାନ ବ୍ୟକ୍ତି, ସେମାନେ ନିଜକୁ ବହୁତ ବିଦ୍ୱାନ ବୋଲି ଭାବନ୍ତି, ନମ ନାରାୟଣାୟ ବୋଲି ସେମାନେ ସମ୍ବୋଧନ କରନ୍ତି, ଦଣ୍ଡ ଧାରଣ ମାତ୍ରେ ସେମାନେ ଜଣେ ଜୀବ ନର ନାରାୟଣ ହୋଇଯାଆନ୍ତି ବୋଲି ତାଙ୍କର ଧାରଣା। ତେଣୁ ଯେ ସମ୍ବୋଧନ କରନ୍ତି ଜଣେ ଅନ୍ୟ ଜଣଙ୍କୁ, ସେତେବେଳେ ସେ କହନ୍ତି ନମ ନାରାୟଣାୟ, ତମେ ନାରାୟଣ ମୁଁ ନାରାୟଣ ନର ନାରାୟଣ। ତେଣୁ ଏହିଭଳି ଭାବରେ ସେମାନେ ଯେଉଁ ରହିଛି ମଞ୍ଚ ରହିଛି, ମଞ୍ଚ ପାଇଁ ବସିଛନ୍ତି, ମହାପ୍ରଭୁ ଗଲେ ଯେଉଁଠି ପାଦ ଥିବା ସ୍ଥାନ ସେଇଠି ଯାଇ ବସିଲେ। ତେଣୁ ସେଇଠି ବସି ନିଜର ଜ୍ୟୋତିକୁ ବିକରଣ କଲେ, ଜ୍ୟୋତି ଯେଉଁ ରହିଛି ପ୍ରକାଶ କଲେ। ଦିବି ସୂର୍ଯ୍ୟ ସହସ୍ର ସହ ଭବେତ ଯୁଗପତ ଉତ୍ଥିତା, ଭଗବାନଙ୍କ ରୂପ ଏଭଳି ଭଗବତ ଗୀତାର ଏକାଦଶ ଅଧ୍ୟାୟରେ ସଞ୍ଜୟ ଇଏ ଆମର ସଞ୍ଜୟ କହୁଛନ୍ତି କିଭଳି ତାଙ୍କର ତେଜ ନା ଦିବି ସୂର୍ଯ୍ୟ ସହସ୍ର ସହ, ହଜାର ହଜାର ସୂର୍ଯ୍ୟ ଯଦି ଏକ ସମୟରେ ଉଦୟ ହେବେ ଯେଉଁଭଳି ଭାବରେ ତାଙ୍କ ତେଜ ହେବ ସେହିଭଳି ଭାବରେ ଭଗବାନଙ୍କର ତେଜ ରହିଛି। ଭଗବତ ଗୀତା ଚଉଦ ଅଧ୍ୟାୟରେ ଭଗବାନ ଶ୍ରୀକୃତା କହିଛନ୍ତି ଯେ ଏଇ ଯେଉଁ ବ୍ରହ୍ମ ରହିଛି ଇଏ ହେଉଛି ବ୍ରହ୍ମଣ ହିଁ ପ୍ରତିଷ୍ଠାହମ, ବ୍ରହ୍ମ ହେଉଛି ମୋର ଶରୀରରୁ ଜାତ ଜ୍ୟୋତି ବା ଯେଉଁ ପ୍ରଭା। ତେଣୁ ଭଗବାନ ନିଜର ପ୍ରଭାକୁ କିଛି ବିକରଣ କଲେ, ଯେ ପ୍ରକାଶ କରେଇଲେ, ପ୍ରକାଶାନନ୍ଦ ସରସ୍ୱତୀଙ୍କର ପ୍ରକାଶ କମିଗଲା, ଛୁପିଗଲା ଭଗବାନଙ୍କ ପ୍ରକାଶ ଦେଖି। ତେଣୁ ସେ ଆସି ତାଙ୍କ ପାଖରେ କହିଲେ ମହାନ ଏ ମହା ମହା ମହାନୁଭବ ଆପଣ ଏଠି କାହିଁ ବସିଛନ୍ତି, ଆପଣ ଆସନ୍ତୁ ଆମର ମଞ୍ଚ ଉପରେ ବସିବେ। ତେଣୁ ମହାପ୍ରଭୁ କହିଲେ ଆମେ ହେଉଛୁ ନିଜ ଶଙ୍କରାଚାର୍ଯ୍ୟଙ୍କ ଧାରାରେ ଯେଉଁ ରହିଛି ବିଭିନ୍ନ ସନ୍ନ୍ୟାସୀ ସବୁ ରହିଛନ୍ତି, ବହୁତ ଉନ୍ନତ ସେମାନେ ଧାରା ରହିଛି। ସାର୍ବମ ଭଟ୍ଟାଚାର୍ଯ୍ୟ ପ୍ରଥମେ ସେ କଥା କହିଥିଲେ ମହାପ୍ରଭୁଙ୍କୁ, ତମେ ଯଦି ଚାହିଁବ ମୁଁ ତୁମକୁ ଆଉଥରେ ଗୋଟେ ନୂଆ ନାଁ ଦେବି, ବହୁତ ଉନ୍ନତ ସମ୍ପ୍ରଦାୟର ଯେଉଁ ସନ୍ନ୍ୟାସୀ ରହିଛନ୍ତି ସେହି ସମ୍ପ୍ରଦାୟ ମୁଁ ତୁମକୁ ଦେବି, ସେଇ ନାମ ଦେବି। ତେଣୁ ମହାପ୍ରଭୁ କହିଲେ ଆମେ ହେଉଛୁ ନିଜ ସମ୍ପ୍ରଦାୟରେ ରହିଛୁ, ତେଣୁ ଆମେ ଆପଣଙ୍କ ସହିତ ବସିବା ପାଇଁ ଯୋଗ୍ୟ ନୁହଁ। କିନ୍ତୁ ଯାହା ହେଉ ସେମାନେ ତାଙ୍କୁ ପ୍ରାର୍ଥନା କରି ବସେଇଲେ, ଏସବୁ ଆଲୋଚନା ହେଲା, ବହୁତ ବିସ୍ତାର ପ୍ରସଙ୍ଗ ରହିଛି। ଆମର କଥା ହେଉଛି ପ୍ରକାଶାନନ୍ଦ ସରସ୍ୱତୀ ବୁଝିପାରିଲେ ନାହିଁ, କାରଣ ସେ ଶ୍ରୀକୃଷ୍ଣ ଚୈତନ୍ୟ କୃଷ୍ଣ ନାମ ଉଚ୍ଚାରଣ କରିପାରୁନଥିଲେ। କାରଣ ମହାପ୍ରଭୁ କହିଛନ୍ତି ସେମାନେ ହେଉଛନ୍ତି ଅପରାଧୀ, ଭଗବାନ ପାଖରେ ଅପରାଧ କରିଛନ୍ତି, ଭଗବାନଙ୍କ ରୂପ ନାହିଁ ଏଇଭଳି ଭାବରେ ଯେଉଁ ବର୍ଣ୍ଣନା କରୁଛନ୍ତି ଭଗବାନ ପାଖରେ ଅପରାଧୀ ସେମାନେ। ତେଣୁ ଭଗବାନଙ୍କ ନାମ ନେଇପାରୁନଥିଲେ, ଖାଲି ଚୈତନ୍ୟ ବୋଲି କହୁଥିଲେ, ଶ୍ରୀକୃଷ୍ଣ ଚୈତନ୍ୟ ତାଙ୍କ ନାମ ଉଚ୍ଚାରଣ କରିପାରୁନଥିଲେ। ତେଣୁ ତାଙ୍କୁ ଯେତେବେଳେ ପଚାରିଲେ ମହାପ୍ରଭୁଙ୍କୁ ଯେ ଆପଣ କାହିଁକି ଏଭଳି ଆମର ଆମ ସମ୍ପ୍ରଦାୟରେ ଆପଣ ଅଛନ୍ତି, ଆପଣ ବେଦାନ୍ତ ଅଧ୍ୟୟନ କରିବା ଆମ ସହିତ ସଙ୍ଗ କରିବେ, ଆମ ସହିତ ସଙ୍ଗ ନକରି ଏମିତି ପାଗଳ ଭଳି ସେ ଯାଇକରି ରାସ୍ତାରେ କାହିଁକି କୀର୍ତ୍ତନ ସବୁ କରୁଛନ୍ତି। ତେଣୁ ମହାପ୍ରଭୁ କହିଲେ ସେ କଥା ଯେ ଗୁରୁ ମୋରେ ମୂର୍ଖ ଦେଖି କରିଲ ଶାସନ। ଗୁରୁ ମୋରେ କହିଲେ କ'ଣ, ଭଗବାନ ମୋର ଗୁରୁଦେବ ମୋତେ କ'ଣ କହିଲେ ନା ମୂର୍ଖ ତୁମି, ତୁମର ନାହିଁ ବେଦାନ୍ତ ଅଧିକାର, ତୁମର ବେଦାନ୍ତ ଅଧିକାର ନାହିଁ ତୁମର, ତେଣୁ ତୁମେ ଏଇ ମହାମନ୍ତ୍ର କର, ଏଇ ମହାମନ୍ତ୍ର କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ କହି ଗୋଟିଏ ଶ୍ଳୋକ କହିଲେ, ବେଦର ଗୋଟିଏ ଭାଗବତଙ୍କର ଗୋଟିଏ ଶ୍ଳୋକ କହିଲେ, ଯେଉଁ ଶ୍ଳୋକ ଭାଗବତଙ୍କ ସାର ବୋଲି ସେ କହିଲେ। କ'ଣ ସେ ଶ୍ଳୋକ ନା, ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଦୃତଚିତ୍ତ ଉଚ୍ଚୈ ଅସତ୍ୟ ଚ ରୋଦିତି ରହୁଛି ଗାୟତି ଉନ୍ମାଦ ନୃତ୍ୟତି ଲୋକ ବାହ୍ୟ ପାଗଳ ଉନ୍ମାଦ ପାଗଳ। ଭଗବାନଙ୍କର ଯିଏ ଭକ୍ତ ସିଏ ମଧ୍ୟ ପାଗଳ, ଭଗବାନର ଯିଏ ଅଭକ୍ତ ସିଏ ମଧ୍ୟ ପାଗଳ। ଅଭକ୍ତ ଭୌତିକ ଜଗତ ପ୍ରତି ପାଗଳ ହେଇକରି ସେ ମୃତ୍ୟୁବରଣ କରେ, କିନ୍ତୁ ଭକ୍ତ ଯିଏ ଭଗବାନ ପ୍ରତି ପାଗଳ ହେଇକରି ସେ ଅମୃତତ୍ଵ ଲାଭ କରେ। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ସୀତା କହିଛନ୍ତି ତପାମି ଆମାମ ବର୍ଷମ ନିର୍ଗୃଣାମି ଉଚ୍ଛାମି ଚ ଅମୃତଂ ଚୈବ ମୃତ୍ୟୁସ୍ଥ ସଦସ୍ୟାହମ ଅର୍ଜୁନ। ଭଗବାନ ଅଛନ୍ତି ଅମୃତ, ପୁଣି ଭଗବାନ ମଧ୍ୟ ମୃତ, ଭଗବାନଙ୍କ ଶରଣ ଯେଉଁମାନେ ଆସନ୍ତି ନାହିଁ ଭଗବାନ ତାଙ୍କର ତାଙ୍କ ପାଖରେ ମୃତ୍ୟୁ ରୂପରେ ଦଣ୍ଡାୟମାନ ହୁଅନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଆସନ୍ତି ସେମାନେ ଅମୃତତ୍ଵ ପ୍ରାପ୍ତ ହୁଅନ୍ତି। ଏ ଚିତ୍ ଜଗତରେ ଯେଉଁ ବର୍ଣ୍ଣନା କରାଯାଉଛି ସେଠି ସବୁ ଅମୃତ, ସେଠି କୌଣସି ମୃତ ଜିନିଷ ନାହିଁ, ସବୁ ଅମୃତ, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ସେ କଥା। ତେଣୁ ଏଇ ଯେଉଁ ଭାଗବତଙ୍କର ଏଇ ଯେଉଁ ଶ୍ଳୋକଟି ସାର ବୋଲି ତାଙ୍କର ଗୁରୁଦେବ କହିଲେ ଯେ ଯେଉଁମାନେ ଭଗବାନଙ୍କ ଭକ୍ତ ସେ ତାଙ୍କର ବ୍ରତ ହେଉଛି ଏଇଟା, ଏବଂ ବ୍ରତ ତାଙ୍କର ଗୋଟିଏ ବ୍ରତ କ'ଣ ସେଇଟା, ଯେଉଁମାନେ ଅଭକ୍ତଙ୍କର ବ୍ରତ ରହିଛି ଭକ୍ତଙ୍କର ବ୍ରତ ରହିଛି। ଅଭକ୍ତଙ୍କ ବ୍ରତ କ'ଣ ନା କାମ ମାସ୍ମିତ ଦୁଷ୍ପୁରମ ଦମମାନ ମଦାନ୍ତା ଯଦନ୍ତି ଭଗବତୀ ଦଶମତ ଧ୍ୟାନ ସୁଦ୍ଧା କହିଛନ୍ତି କାମ ମାସ୍ମିତ ଦୁଷ୍ପୁରମ ତାଙ୍କର କାମ କେବେ ପୂରଣ ହେବ ନାହିଁ। କାମ ଆସୁଛି ଦୁଷ୍ପ୍ରମ ଦମ୍ଭମାନ ମଦାନୁତା, ତାଙ୍କର ଯେଉଁ ଦମ୍ଭମାନ ମଦ ଏସବୁ ରହିଛି ଏଇସବୁ ହେଉଛି ସେଇଟା ତାଙ୍କର ବ୍ରତ। କ'ଣ ନା ମହାଦ୍ରିତା ଅସଗ୍ରହଣ ପ୍ରବର୍ତ୍ତନ୍ତେ ଅଶୁଚି ବ୍ରତା, ଇଏ ତାଙ୍କର ବ୍ରତ। ତାଙ୍କର ବ୍ରତ ହେଉଛି ଏଇ ମଦ ମାଂସ ଖାଇବା, ଇଏ ତାଙ୍କ ବ୍ରତ। ମହା ମୋହର ମୋହ ଦ୍ୱାରା ଆବୃତ ହେଇକରି ସେମାନେ ଅସତ୍ଗ୍ରହଣ ଏ ଅସତ୍ ଜଗତ ପ୍ରତି ସେମାନେ ଆକର୍ଷିତ ହୋଇକି ରହିଛନ୍ତି। ଅସତ୍ଗ୍ରହ ପ୍ରବର୍ତ୍ତନ୍ତେ ଅଶୁଚି ବ୍ରତା, ତେଣୁ ଇଏ ତାଙ୍କ ବ୍ରତ, ଏ ଅଶୁଚି ବ୍ରତ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ତାଙ୍କର ବ୍ରତ କ'ଣ ନା ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ, ନିଜ ପ୍ରିୟ ଭଗବାନଙ୍କର ନାମ କୀର୍ତ୍ତନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏକାଦଶକନ୍ଦ ପଞ୍ଚମ ଅଧ୍ୟାୟରେ ଏ ଶ୍ଳୋକଟି ନବଯୋଗେନ୍ଦ୍ର କହିଛନ୍ତି କଥା। ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଜାତାନୁରାଗ ଦୃତଚିତ୍ତ ଉଚ୍ଚେଇ, ଏଇଟା ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି। ଜାତାନୁରାଗ ଏଇଭଳି ଭାବରେ ଯେତେବେଳେ ଭଗବାନ ନାମ କୀର୍ତ୍ତନ କରନ୍ତି ସେତେବେଳେ ତାଙ୍କର ଅନୁରାଗ ଆସେ। ରାଗ ଅନୁରାଗ ଭାବ ମହାବ ବହୁତ ଉନ୍ନତ ସ୍ତରର କଥା ପ୍ରେମ, ସେ ପ୍ରେମ ଯାହା ହୁଏ ଯାହାଫଳରେ କି ତାଙ୍କ ଚିତ୍ତ ଦ୍ରୁତ ହୋଇଯାଏ, ଦ୍ରୁତ ଚିତ୍ତ। ତେଣୁ ଉଚ୍ଚ ସ୍ତରରେ ସେମାନେ କେତେବେଳେ ହସନ୍ତି, କେତେବେଳେ ରୋଦନ କରନ୍ତି, କେତେବେଳେ ଗାୟନ କରନ୍ତି, କେତେବେଳେ ନୃତ୍ୟ କରନ୍ତି, ଲୋକ ବାହ୍ୟ ସେମାନେ ଦେଖନ୍ତି ନାହିଁ, ଅନ୍ୟମାନେ ଅଛନ୍ତି କ'ଣ ଭାବିବେ, ଲୋକ ବାହ୍ୟ ଉନ୍ମାଦ ପାଗଳ ଭଳି ସେମାନେ ନୃତ୍ୟ କରନ୍ତି। ତେଣୁ ଯେଉଁମାନେ ଭଗବାନ ଭକ୍ତ ଭୌତିକ ଜଗତରେ ମଧ୍ୟ ସେହିଭଳି ଭାବରେ ତାଙ୍କର ସ୍ଥିତି, ସେମାନେ ନୃତ୍ୟ କରନ୍ତି, ଭଗବାନଙ୍କର ନାମ କୀର୍ତ୍ତନ କରି ନୃତ୍ୟ କରନ୍ତି। ଆମର ଇସ୍କନ ଧାରାରେ ଯେଉଁ ସନ୍ଧ୍ୟା ସମୟରେ ଯେଉଁ କୀର୍ତ୍ତନ ହୁଏ ସେ କୀର୍ତ୍ତନ ଦେଖିବା ପାଇଁ ସମସ୍ତେ ଆସନ୍ତି। ବାହାର ଲୋକମାନଙ୍କ ପାଖରେ ଏଇଟା ରହିଛି, ଏ କଥାଟି ରହିଛି ଯେ ସନ୍ଧ୍ୟା ସମୟରେ ଇସ୍କନ ଦେଖିବେ ବହୁତ ସୁନ୍ଦର, କାରଣ ସେ ସମୟରେ ଭକ୍ତମାନେ ନୃତ୍ୟ କରନ୍ତି, କୀର୍ତ୍ତନ କରନ୍ତି, କୀର୍ତ୍ତନ କରି ନୃତ୍ୟ କରନ୍ତି। ସେ ନୃତ୍ୟ ଦେଖି ସେମାନେ ଆକର୍ଷିତ ହେଇ ଆସନ୍ତି ସମସ୍ତେ। ତେଣୁ ଭୁବନେଶ୍ୱରର ହେଉ ବା ଯେକୌଣସି ଇସ୍କନ ଭୁବନେଶ୍ୱର ମନ୍ଦିର ସବୁ ରହିଛି ଓଡ଼ିଶାରେ, ଭାରତ ସାରା, ପୃଥିବୀ ସାରା, ତାଙ୍କର ଯେତେବେଳେ ଆସନ୍ତି ଭୁବନେଶ୍ୱର ବିଶେଷ ଭାବରେ ଯେତେବେଳେ ଆସନ୍ତି ଟୁରିଷ୍ଟମାନେ ସେ ସନ୍ଧ୍ୟା ସମୟରେ ଆସିବା ପାଇଁ ପ୍ରିଫର କରନ୍ତି, କାହିଁକିନା ସେ ସମୟରେ ସନ୍ଧ୍ୟା ଆଳତୀ ସମୟରେ ଭକ୍ତମାନେ ନୃତ୍ୟ କୀର୍ତ୍ତନ କରନ୍ତି, ସେ କୀର୍ତ୍ତନ ଦେଖି ସେମାନେ ଆକର୍ଷିତ ହେଇକି ଆସନ୍ତି। ତେଣୁ ଯେଉଁମାନେ କୀର୍ତ୍ତନ କରନ୍ତି ଏଇଭଳି ଭାବେ ନୃତ୍ୟ କରନ୍ତି ସେମାନେ ପାଗଳ ଭଳି ନୃତ୍ୟ କରନ୍ତି, ସେମାନେ ଚିନ୍ତା କରନ୍ତି ନା ଅନ୍ୟମାନେ କ'ଣ ଭାବିବେ, ପାଗଳ ଉନ୍ମାଦ ବତ୍, ପ୍ରକୃତରେ ଉନ୍ମାଦ ନୁହନ୍ତି ସେମାନେ, ପାଗଳ ନୁହନ୍ତି, ଉନ୍ମାଦ ବତ୍, ଉନ୍ମାଦ ଭଳି ପାଗଳ ଭଳି ସେମାନେ କାର୍ଯ୍ୟ କରନ୍ତି। ତେଣୁ ଏହି ଶ୍ଳୋକଟି ଯେତେବେଳେ କହିଲେ ସେତେବେଳେ ପ୍ରକାଶାନନ୍ଦ ସରସ୍ୱତୀ ତାପରେ ତାଙ୍କର ଯାଇକରି ସେ ଯେଉଁ ପାଗଳ ଅବସ୍ଥାରେ ଥିଲେ ତାଙ୍କର ପାଗଳାନି ଦୂର ହେଲା। ସେ ଭଗବାନଙ୍କ ଭକ୍ତ ହେଲେ ବହୁତ ବିସ୍ତାର ପ୍ରସଙ୍ଗ ରହିଛି, ଆମେ ସେମିତି ଆଲୋଚନା କରିବା ନାହିଁ। ତେଣୁ ପ୍ରକାଶାନନ୍ଦ ସରସ୍ୱତୀଙ୍କ ସହିତ ସମସ୍ତେ ଯେତେ ଶିଷ୍ୟ ଥିଲେ, 10,000 ଶିଷ୍ୟ ଥିଲେ ବୋଧେ ତାଙ୍କର, ସମସ୍ତେ ଏଇ ଆମର ବୈଷ୍ଣବ ଧାରାରେ ଦୀକ୍ଷିତ ହେଲେ। ସେ ପ୍ରକାଶାନନ୍ଦ ସରସ୍ୱତୀ ପ୍ରବୋଧାନନ୍ଦ ସରସ୍ୱତୀ ବୋଧେ, ପ୍ରବୋଧାନ ବହୁତ ସୁନ୍ଦର ସୁନ୍ଦର ସବୁ ସଙ୍ଗୀତ ରଚନା କରିଛନ୍ତି ପ୍ରବୋଧାନନ୍ଦ ସରସ୍ୱତୀ। କୈବଲ୍ୟ ନରକାୟତେ, ଇଏ କୈବଲ୍ୟ ପାଇଁ ଇଏ ହେଉଥିଲେ, ପାଗଳ ହେଉଥିଲେ, ବର୍ତ୍ତମାନ ସେ କୈବଲ୍ୟଟା ମୁକ୍ତିଟା ତାଙ୍କୁ ନର୍କ ଭଳି ଲାଗୁଛି। ସର୍ବମ ଭଟ୍ଟାଚାର୍ଯ୍ୟଙ୍କ କ୍ଷେତ୍ରରେ ମଧ୍ୟ ସେୟା ହେଇଥିଲା, ପ୍ରକାଶାନନ୍ଦ ସରସ୍ୱତୀ କ୍ଷେତ୍ରରେ ମଧ୍ୟ ସେୟା ହେଲା। ମୁକ୍ତିକୁ ସେ ଉଚ୍ଚାରଣ କରୁନଥିଲେ, ଭାଗବତର ଗୋଟେ ଶ୍ଳୋକ ଅଛି, ସେ ମୁକ୍ତିକୁ ମଧ୍ୟ ପରିବର୍ତ୍ତନ କରି ଭକ୍ତି ବୋଲି କହିଥିଲେ ସର୍ବମ ଭଟ୍ଟାଚାର୍ଯ୍ୟ, ଶ୍ରୀମଦ ଭାଗବତ 10:14 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ତେଣୁ ଯିଏ ଏଇଭଳି ଭାବରେ ଚିତ୍ ଜଗତରେ ସେମାନେ ଯେଉଁ ପାଗଳ ପାଗଳ ଅବସ୍ଥାରେ ଅଛନ୍ତି, ମତ ବୋଲି ଶବ୍ଦ ବ୍ୟବହାର କରାଯାଇଛି, ପାଗଳ ପାଗଳ ବୋଲି ସେ ଯେଉଁ ଗୁଣୁଗୁଣ କରୁଛନ୍ତି ସେ ଭଗବାନଙ୍କର ନାମ କୀର୍ତ୍ତନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ସେମାନେ ସମସ୍ତେ ପଶୁ ପକ୍ଷୀ ଇତ୍ୟାଦି ସମସ୍ତେ ସେ ଭଗବାନଙ୍କ ନାମ କୀର୍ତ୍ତନ କରୁଛନ୍ତି ସେଠି ବୈକୁଣ୍ଠ ଲୋକରେ ସମସ୍ତେ, ସେମାନେ ସବୁ କୂଟସ୍ଥ ଦ୍ୱାଉ ଭଗବତ ଗୀତା 15 ଅଧ୍ୟାୟ 16 ଶ୍ଳୋକରେ ଭଗବାନ ସେ କଥା କହିଛନ୍ତି। द्वाविमौ पुरुषो लोके क्षरस्याक्षर एव च क्षर सर्वाणि भूतानि कुटस्थो अक्षर उच्यते। द्वि प्रकार व्यक्ति अच्छा अर्जुन द्वि प्रकार व्यक्ति अच्छा द्वाविमौ पुरुषो लोके क्षरस्याक्षर एव च जन क्षर आज जन अक्षर क्षर सर्वाणी भूतानी ये भौतिक जगत जहाँ देखुचे अर्जुन मैंने समस्त क्षर समस्त अगर पतन हो जाए किंतु जो मैंने चीत जगत अच्छा कूटस्थ से अक्षर तक पतन होना से मुक्त जीव से मुक्ति अवस्था अर्थात से स्वरूप अवस्थे मुक्ति हित्वा अन्यथा रूपम स्वरूपेण व्यवस्थित से अन्यथा रूप को त्याग कर स्वरूप रही चीत जगत जो मैंने रही स्वरूप अच्छा से सब मुक्त जीव पशुपक्षी कीट पतंग समस्ते मुक्त जीव तेणु ये कहते हैं मत द्विरेप वनमाणिकया जो फुलमाल धारण करनमाल धारण कर वनमाल फ्रेस सद्य पुष्प से कौन बासी जिनस ना नित्य वर्तमान काल से रही तेणु तार जो सुगंधि रही सुगंधि आकर्षित होकरी द्विरेप बा ये कृंग मैंने पगल अवस्था गुणगुण कर गुणगुण कर भगवान नाम कीर्तन कर मत द्विरेप वनमाणिकया निमित कंठदेश धारण कर द्वारपाल दिज जय एवं विजय समस्त जय से हम कह पराजय से ना कौटी पराजय अच्छी पराधवस्तावोध जात जावत न जिज्ञासितात्मतत्व जावत क्रियास्तावदिद मनोमे कर्मात्मक शरीरबंध ऋषदेवता कैसे से मानकर पराजय हम पराधवस्तावध अबोध जात समते भौतिक जगत रे समस्त पराजय हम कारण से जात है से अबोध अज्ञान भी जात है तेणु ये कर्मबंधन या पर्यंत से मैंने जावत न जिज्ञास आत्मतत्व आत्मतत्व जिज्ञास नक पर्यंत जहाँ कले सबकि पराजय हे किंतु जो मैंने भगवान शरण जाती भगवान भक्त हमें भगवान सेवा करतीर के पराजय ना सब विजय हे भगवदगीता अंतिम श्लोक संजय कौशल दूतराष्ट्र यत्र योगे सुरकृष्ण यत्र पार्थ धनुर्धर तत्र श्री विजयभूति ध्रुवा नितिर्मति मम ये सब कह उदेश संजय कर महाराज आप जाणि रखत अर्जुन पक्ष पांडव पक्ष निश्चिंत भाव विजय लाभ करेंगे आपण पक्ष निश्चिंत भाव पराजय हे बर्तमान मत समय अच्छे आप चाहिए युद्ध को बंद करने पुत्र मैंने बचीजे ये जो धृतराष्ट्र महाराज सुनले ना विश्वास कले ना भगवान भक्त थे कौन जय हे आमर कौन जय हे ना ये भाव धारणा थी तेणु से संजय कथा मानले ना किंतु परम विजयते श्रीकृष्ण संकीर्तनम ये कलिजुगर भौतिक जगत जो मैंने श्रीकृष्ण कीर्तन आंदोलन में जोगदेवे निश्चित भाव परम विजय दे महाप्रभु आशीर्वाद देते तेणु चीत जगत में जो रही जय विजय समस्त विजय रही समस्त जय हे कह पराजय ना चीत जगत तेणु से निमित कंठदेश जो धारण कर वनमाला से वनमाला सद्य पुष्प धारण कर पुष्पर सुगंध में आकर्षित हो ब्राह्मण मैंने से सुगंधर सुगंधी आस्वादन कर गुणगुण हो भगवान नाम कीर्तन कर भगवान गुणगान कर पगल पगल भाई जो जो आघ्राण रही घ्राण पाद सरोज सौरभे आघ्राण जो रही आम जो शुंघा जो रही इंद्रिय आघ्राण जो इंद्रिय रही आमर जो वर्णना कर भागवत नवम स्कंद जो अम्बरीश महाराज से घ्राण को किभ व्यवहार करते तत्पाद सरोज सौरभे पाद पद्म जो रही पुष्प नवेदन होता तार सौरभ से आघ्राण करते तेणु एम से भाव में यो पुष्प भगवान भक्त रही कंठदेश रही तेणु तार सौरभ से पगल ही भगवान को गुणगान कर मन माणिकया निमितौ विन्यासतया सीत चतुष्टय भाव मध्ये चारि भूत धारण करसंदि शंख चक्र गदा पद्म धारण करसंदि से भाव मध्ये चारि भाव मध्ये रे ए जो रहिची बनमाळाटी रहिची से बनमाळार जो रही सुगंधे आकृष्ट ही ब्राह्मण माने स्वाद से जो सौरभ सौरभ को ग्रहण करसंदी एवं से भगवान को गुणगान करसंदी एवं से तो देखिले जे तांकर विनष्ट आसीत चतुष्ट भागवती वक्त्रम ध्रुवा कुटुलया स्फुट निर्गमाभ्या तांकर मुख को जो देखुंसंदी ध्रुवी रही जो ध्रुव जुगल रही कुंटिया कुंचित हो कहीं से क्रोध आसी जाकर वक्त्रं ध्रुवा कुटिया स्फुट निर्गमाभ्या निश्वास जो नौटा टे निर्गमाभ्या स्फुट किए कोपित अवस्था से देखिले जापारे रक्त क्षण लाल वर्ण हो जा रक्त क्षण तो मनाग्र रभसंग दधानु कोपित क्षुद्र मान क्षुब्ध अवस्था देखिले तेणु चारि कुमार जो देखिले मैंने आम देखी आम चारिज देखी से क्षुब्ध हो जाती गदा द्वारा से अटकई देवे तेणु तर क्रोध आसला तेणु से अभिशाप प्रदान करेंगे ये सब आप वर्णना करम कथा गोटे विश्राम देवा जय श्रीमद भागवत की जय श्री गोपाल महाराज की जय श्री गुरुदेव की अनंत कोटि वैष्णवंद की जिताय गौर प्रमानंदी जय श्री गोपाल।
हाँ।